ମହାପ୍ରଭୁ ଆସିଲେ ଏଇ ଯୁଗରେ ବିଶେଷତ୍ଵ ହେଉଛି ମହାପ୍ରଭୁ ଦୁଇଟି କାରଣ ଯୋଗୁଁ ଆସିଲେ, ଗୋଟିଏ ନାମ ପ୍ରଚାର ଆଉ ଗୋଟିଏ ପ୍ରେମଦାନ। ସବୁ ଯୁଗରେ ନାମ ପ୍ରଚାର ହେବେ, କିନ୍ତୁ ଏଇ ନାମରେ ପ୍ରେମ ମହାପ୍ରଭୁ ସ୍ୱୟଂ ଦେଉଛନ୍ତି, ଆଉ କିଏ ଦେଉନାହାନ୍ତି। ଆମା ବିନା ଅନ୍ୟ ନାଁରେ ବ୍ରଜ ପ୍ରେମ ଦେଇଥାଏ, ଏ ହେଉଛି ବିଶେଷତ୍ଵ କଳିଯୁଗରେ। ସେଥିପାଇଁ କହୁଛନ୍ତି ଯେ ଦୁଇ ହେତୁ ଅବତରି ଲୟା ଭକ୍ତ ଗଣ, ଦୁଇ ହେତୁ ଅବତରି ଲୟା ଭକ୍ତ ଆପନେ ଆସ୍ୱାଦ ପ୍ରେମ ନାମ ସଂକୀର୍ତ୍ତନ, ଆପନେ ଆସ୍ୱାଦ ପ୍ରେମ ନାମ ସଂକୀର୍ତ୍ତନ, ସେଇ ଦ୍ୱାରେ ଆଚଣ୍ଡାଳେ କୀର୍ତ୍ତନ ସଞ୍ଚାରେ, ସେଇ ଦ୍ୱାରେ ଆଚଣ୍ଡାଳେ କୀର୍ତ୍ତନ ନାମ ପ୍ରେମ ମାଳା ଗାନ୍ଧି ପରାଇଲ ସବାରେ, ନାମ ପ୍ରେମ ମାଳା ଗାନ୍ଧି ପରାଇଲ ସବାରେ, ଦୁଇ ହେତୁ ଅବତରି ଲୟା ଭକ୍ତ ଗଣ ଆପଣି ଆସ୍ୱାଦେ ପ୍ରେମ ନାମ ସଂକୀର୍ତ୍ତନ। ମହାପ୍ରଭୁ ଦୁଇଟା କାରଣ ପାଇଁ ଆସିଛନ୍ତି, ନାମ ପ୍ରଚାର ଯୁଗ ଧର୍ମ ଏ ପ୍ରଚାର କଲେ, ଆପଣି ଆସ୍ୱାଦେ ପ୍ରେମ ନାମ ସଂକୀର୍ତ୍ତନ। ନିଜେ ନାମର ଏତେ କଳିଯୁଗରେ ମହାତ୍ମ ଭଗବାନ ନିଜେ ଆସ୍ୱାଦନ କରୁଛନ୍ତି। ବିଶେଷ କରି ଦୀର୍ଘ 18 ବର୍ଷ କାଳ ମହାପ୍ରଭୁ ଏ ଶ୍ରୀକ୍ଷେତ୍ର ଯେତେବେଳେ ରହିଛନ୍ତି 24 ବର୍ଷ ଭିତରୁ ଦୀର୍ଘ 18 ବର୍ଷ କାଳ ଗମ୍ଭୀରା ଭିତରେ ରହିଛନ୍ତି, କେବଳ ନାମ କରିକି ଆସ୍ୱାଦନ କରିଛନ୍ତି, ସବୁବେଳେ ନାମ ଅହର୍ନିଶ। ଏବଂ ସେଇ ଦ୍ୱାରା ଆଚାଣ୍ଡାଳା କୀର୍ତ୍ତନ ସଞ୍ଚାରେ ନାମ ପ୍ରେମ ମାଳା ଗାନ୍ଧି ପରାଇଲେ ସଭାରେ, କଳିଯୁଗରେ ବିଶେଷ ନାମର ମହାତ୍ମ୍ୟ ନାମ କେଉଁଥିରେ ଗୁନ୍ଥା ହେଇଛି, ନାମ ପ୍ରେମ ମାଳା। ହରିଦାସ କହିଲେ ନା, ମୁଖ୍ୟ ପଥେ ଯିବ ପା କୃଷ୍ଣ ପ୍ରେମ ଧନ। କୃଷ୍ଣ ପ୍ରେମ କିଭଳି ମିଳିବ, କୃଷ୍ଣ ପ୍ରେମ କୃଷ୍ଣ ଭକ୍ତି କିଭଳି ମିଳିବ ନା, ଭକ୍ତିଟା ଗୋଟିଏ ମାଳା ମହାପ୍ରଭୁ ତିଆରି କଲେ, ସେ ମାଳାର ସୂତା ଯେଭଳି ଗୋଟେ ଫୁଲମାଳା ଆପଣ ତିଆରି କରିବେ, ସୂତା ବିନା କ'ଣ ଫୁଲ ରହିପାରିବ, ରହିପାରିବ। ତେଣୁ ସୂତା ହେଲେ ପ୍ରେମ ଏବଂ ଫୁଲ ହେଲେ ନାମ, ନାମ ପ୍ରେମ ମାଳା ଗାନ୍ଧି ପରାଇଲେ ସବାରେ, ସମସ୍ତଙ୍କୁ ମହାପ୍ରଭୁ ନାମ ପ୍ରେମ ଦେଇଛନ୍ତି। ତେଣୁ ହରିଦାସ କହିଲେ ପ୍ରଭୁ କଳିଯୁଗରେ ଏସବୁ କିଛି ନାହିଁ, ବର୍ତ୍ତମାନ କର୍ମ ଗୁଣପଥ ନାହିଁ, ଭକ୍ତି ଜ୍ଞାନର ଗୁଣପଥ ନାହିଁ, କେବଳ ନାମ ହିଁ ହେଉଛି କଳିଯୁଗରେ ସାର। ସେଥିପାଇଁ ହରେର ନାମ ହରେର ନାମ ହରେର ନାମ ଏବ ହି କେବଳମ କଲୌ ନାସ୍ତେବ 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 ଗତିର ଅନ୍ୟତା। ଇଏ ବୃହତ ନାରଦୀୟ ପୁରାଣରୁ କୁହାଯାଉଛି, କଳିଯୁଗରେ କେବଳ ହରିନାମ ଏବଂ ତିନିଥର ମନା କରାଯାଇଛି। ତିନିଥର ମନା କରିବାର ଦୁଇଟି କାରଣ ଅଛି, କାହିଁକି ତିନିଥର ମନା କରାଯାଇଛି, କର୍ମ ଜ୍ଞାନ ଯୋଗ ଏ ତିନୋଟି ପନ୍ଥାକୁ ନିରାଶ କରାଯାଇଛି, ନାସ୍ତେବ ନାସ୍ତେବ ନାସ୍ତେ ତିନିଥର ମନା କରାଯାଇଛି। ଏବଂ ଆଉ ତିନିଥର ମନା କରାଯାଇଛି ଏଇଥିପାଇଁ ଯେ କଳିଯୁଗରେ ଯେ ଜ୍ଞାନ ମାଧ୍ୟମରେ ଏ ସତ୍ୟ ଯୁଗରେ ଆପଣ ଯେଉଁ ଧ୍ୟାନରେ ସିଦ୍ଧିଲାଭ କରୁଥିଲେ, କଳିଯୁଗରେ ଧ୍ୟାନ ନାହିଁ କେବଳ ନାମ। ଦ୍ୱାପରରେ ଏ ତ୍ରେତୟରେ ଯେଉଁ ଯଜ୍ଞରେ ଆପଣ ସିଦ୍ଧି ଲାଭ କରୁଥିଲେ, କଳିଯୁଗରେ ଯଜ୍ଞର ସିଦ୍ଧି ଲାଭ କରିପାରିବେନି, ନାସ୍ତେବ କେବଳ ହରିନାମ। ଏବଂ ଦ୍ୱାପରରେ ଯେଉଁ ଅର୍ଚ୍ଚନ କରୁଥିଲେ, କଳିଯୁଗରେ ଅର୍ଚ୍ଚନ କରି ଆପଣ ସିଦ୍ଧି ଲାଭ କରିପାରିବେନି, ନାସ୍ତେବ। ଏଥିପାଇଁ ତିନିଥର ମନା କରାଯାଇଛି, କର୍ମ ଜ୍ଞାନ ଯୋଗକୁ ମନା କରାଯାଇଛି ଏବଂ କଳିଯୁଗରେ ଧ୍ୟାନ ଅର୍ଚ୍ଚନ ଏବଂ ଯଜ୍ଞ ଏ ତିନୋଟି ଦ୍ୱାରା ଜଣେ ସିଦ୍ଧି ଲାଭ କରିପାରିବେନି, ଏଥିପାଇଁ ତିନିଥର ମନା କରାଯାଇଛି, ନାସ୍ତେବ 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 ଏବ ହି କେବଳ। ତିନୋଟି ଶବ୍ଦ ଲାଗିଛି ଦୃଢ଼ତା ପାଇଁ, ମହାପ୍ରଭୁ ଚୈତନ୍ୟ ଚରିତାମୃତରେ ଏହାକୁ ବ୍ୟାଖ୍ୟା ହିଁ କରିଛନ୍ତି, କେବଳ ମାନେ କେବଳ ଗୋଟିଏ ପନ୍ଥା କଳିଯୁଗରେ, ନାମ ଆଉ କୌଣସି ପନ୍ଥା ହିଁ ନାହିଁ। ବର୍ତ୍ତମାନ ହରିଦାସ ଏ କଥା ହିଁ ସିଦ୍ଧାନ୍ତ କରିଦେଲେ, ଏ ପ୍ରଥମ ଅଧ୍ୟାୟ ସରିଗଲେ। ବର୍ତ୍ତମାନ ଦ୍ୱିତୀୟ ଅଧ୍ୟାୟରେ ଏବଂ ଏଇ ଅଧ୍ୟାୟ ଶେଷରେ ହରିଦାସ ଏଥି କହିସାରି, ପ୍ରଭୁ ତୁମେ ଜୀବନ ମଙ୍ଗଳ ଚିନ୍ତା କରି କହିସାରି କାନ୍ଦିକି ପଡ଼ିଯାଇଛନ୍ତି ପ୍ରଭୁଙ୍କ ପାତଳେ, ଯେ ପ୍ରଭୁ ମୋର କିଭଳି ନାମରେ ମତି ଆସିବ, ଆପଣ ଟିକେ କୃପା କରନ୍ତୁ। ମହାପ୍ରଭୁ ହରିଦାସଙ୍କୁ ଉଠାଇଛନ୍ତି, ଭକ୍ତିବିନୋଦ ଠାକୁର ଦ୍ୱିତୀୟ ପରିଚ୍ଛେଦରେ ଲେଖୁଛନ୍ତି, ମହାପ୍ରଭୁ ଉଠାଇକି ହରିଦାସଙ୍କୁ ବହୁତ ପ୍ରଶଂସା କରୁଛନ୍ତି। କାହିଁକି ନା, ହରିଦାସ ତୁମେ ଏତେ ଦୈନ୍ୟ ଭାବ ପ୍ରଦର୍ଶନ କରୁଛ, ତୁମେ ନିଜକୁ ନୀଚ ବୋଲି ମନେ କରୁଛ, କିନ୍ତୁ ତୁମେ ବାସ୍ତବିକ ବହୁତ ମହାନ, ଯେହେତୁ ପ୍ରଭୁଙ୍କର ଭଜନ କରୁଛ। ତେଣୁ ମହାପ୍ରଭୁ ତାଙ୍କୁ କୌଣସି ପ୍ରଶ୍ନ ପଚାରିବା ପୂର୍ବରୁ ଆଗେ ମହାପ୍ରଭୁ ତିନୋଟି ଜିନିଷ କହିଛନ୍ତି, ବିଶେଷ କରି ସେ ପଏଣ୍ଟ ଉପରକୁ ଯିବା ପୂର୍ବରୁ ଦ୍ୱିତୀୟ ଅଧ୍ୟାୟରୁ ଆଉ ଗୋଟେ କଥା ମୁଁ ଆପଣଙ୍କୁ କହିଦେଇଯାଉଛି। ଯେଭଳି ଗୀତାରେ ଆପଣ ଶୁଣିଲେ ଭଗବାନ କୀର୍ତ୍ତନ କଥା କହିଛନ୍ତି, ସେଭଳି ଭାଗବତରେ ଆଦି ମଧ୍ୟ ଏବଂ ଅନ୍ତ ତିନୋଟି ସ୍ଥାନରେ କୀର୍ତ୍ତନ କଥା କୁହାଯାଇଛି। କୀର୍ତ୍ତନ ହିଁ କଳିଯୁଗର ସାର ତିନୋଟି ଜାଗାରେ କୁହାଯାଇଛି। ଆପଣ ଭାଗବତ ଯେଉଁମାନେ ଶେଷ ଶ୍ଳୋକ ପଢ଼ିଥିବେ ଭାଗବତରେ ସେମାନେ ଦେଖିଥିବେ ବ୍ୟାସଦେବ କ'ଣ ଲେଖିଛନ୍ତି, ନାମ ସଂକୀର୍ତ୍ତନମ ଯସ୍ୟ ସର୍ବପାପ ପ୍ରଣଶନମ ପ୍ରଣମମ ଦୁଃଖ ସମାନମ ତମ ନମାମି ହରିପଦ। ବ୍ୟାସଦେବ 18,000 ଶ୍ଳୋକ ଲେଖିଲେ କିନ୍ତୁ ଶେଷରେ ନାମରେ ଛିଡ଼େ, ନାମ ସଂକୀର୍ତ୍ତନମ ଯସ୍ୟ ସର୍ବପାପ ପ୍ରଣଶନମ। ନାମ ହେଉଛି ସବୁ ପାପ ନଷ୍ଟ ହୋଇଯିବ ଆପଣଙ୍କର, ତେଣୁ ବ୍ୟାସଦେବ ଶେଷରେ ନାମ ସିଦ୍ଧାନ୍ତ। ଏବଂ ଶେଷ ମାନେ ଭାଗବତରେ ତିନୋଟି, ଆପଣ ତିନୋଟି ପାଠ କରନ୍ତୁ ଭାଗବତ କେତେ ସ୍କନ୍ଧ, ଦ୍ୱାଦଶ ସ୍କନ୍ଧ। ପ୍ରଥମ ସ୍କନ୍ଧ ହେଲେ ଆରମ୍ଭ, ଦ୍ୱାଦଶ ସ୍କନ୍ଧ ହେଲେ ଶେଷ, ମଝି ହେଲେ ଷଷ୍ଠ ସ୍କନ୍ଧ। କିନ୍ତୁ ତିନୋଟି ସ୍କନ୍ଧରେ ନାମର କଥା କୁହାଯାଇଛି। ଶେଷରେ ଆପଣ ଦେଖିବେ ପରୀକ୍ଷିତ ମହାରାଜ ଯେତେବେଳେ ବହୁତ ଡରି ଯାଇଛନ୍ତି, ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ନା, ସୁତ ଗୋସ୍ୱାମୀ ମନେ କହୁଛନ୍ତି, କଳୋ ଦୋଷ ନିଧି ରାଜନ ଅସ୍ତି ଏକ ମହାନ ଗୁଣ କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସଂଘ ପରମ ରଚେତ। ଏହାର ଟୀକାରେ ଚକ୍ରବର୍ତ୍ତୀବାଦ ଲେଖୁଛନ୍ତି, କଳୋ ଦୋଷ ନିଧି ରାଜନ, ହେ ରାଜନ, କଳିଯୁଗରେ ଦୋଷଟା ଗୋଟେ ସାଗର ସଦୃଶ, କିନ୍ତୁ ଗୋଟିଏ ମହାନ ଗୁଣ କେବଳ ନାମ, କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସଂଘ ପରମ ରଚେତ। ଏହାର ଟୀକାରେ ଲେଖୁଛନ୍ତି, ହେ ରାଜନ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯେଭଳି ଜଣେ ରାଜା ଶହ ଶହ ଶତ୍ରୁମାନଙ୍କ ଦ୍ୱାରା ଘେରିକି ରହିଥାଏ, କଳିଯୁଗରେ ଜଣେ ବ୍ୟକ୍ତି ସେଭଳି ଅବସ୍ଥାରେ ରହିଛି, ଶହ ଶହ ଶତ୍ରୁମାନଙ୍କ ଦ୍ୱାରା ଘେରିକି ରହିଛି, ଏବଂ ସାଧକ ସେଭଳି ଶହ ଶହ ଅନର୍ଥ ଦ୍ୱାରା ଘେରିକି ରହିଛି, ଏ ହେଲା ତାର ଦୋଷ ସାଗର ଭଳି। କିନ୍ତୁ ଗୋଟିଏ ଗୁଣ, ରାଜାର ଏତେ ଶତ୍ରୁ ରହିଲେ ମଧ୍ୟ ରାଜା ସେମାନଙ୍କୁ ପରାସ୍ତ କରୁଛି କିଭଳି, ତାର ପରାକ୍ରମ ବଳରେ, ସେ ଯଦି ବୀର୍ଯ୍ୟବାନ ଶକ୍ତିମାନ ହେଇଥିବ ସେ ସମସ୍ତଙ୍କୁ ପରାସ୍ତ କରିଦେବ। ତେଣୁ କଳିଯୁଗରେ ଆମକୁ ସେ କିଭଳି ପରାସ୍ତ କରାଯିବ ନା, କୀର୍ତ୍ତନାଦେବ କୃଷ୍ଣସ୍ୟ, କେବଳ ଭଗବାନଙ୍କର ନାମ ନେଲେ ଏସବୁ ପଳେଇଯିବ। ତେଣୁ ଦ୍ୱାଦଶ ସ୍କନ୍ଧରେ ସମ୍ପୂର୍ଣ୍ଣ ନାମର ମହାତ୍ମା ଦେଲେ ଏବଂ ଆରମ୍ଭରେ ଭଗବାନଙ୍କ ନାମର ମହାତ୍ମା ଦେଇଛନ୍ତି। ସୁତ ଗୋସ୍ୱାମୀ ସୋନକାଦି ମୁନିମାନଙ୍କୁ କହୁଛନ୍ତି, ଆପଣ ସେ ଶ୍ଳୋକ କହୁଛନ୍ତି ପ୍ରଥମ ଅଧ୍ୟାୟର 14 ଶ୍ଳୋକ ଆପଣ ଦେଖିବେ, ଆପନ୍ନ ସଂସ୍କୃତି ଘୋରମ ଯତ୍ନାମ ବିବେଶ ଶୃଣମ ତତ ସଦ୍ୟ ବିମୁଚ୍ୟତେ ଯଦ୍ ବିଭେଦି ସ୍ୱୟଂ ଭୟମ। ଆପନ୍ନ ସଂସ୍କୃତି ଘୋରମ, ଆପନ୍ନ ସଂସ୍କୃତି ମାନେ, ସଂସ୍କୃତି ମାନେ ଜନ୍ମ ମୃତ୍ୟୁ ଚକ୍ରରେ ଆମେ ଯେଉଁ ପଢ଼ିଛେ ବର୍ତ୍ତମାନ, ବାର ବାର ଜନ୍ମ ହେଉଛି, ବାର ବାର ମୃତ୍ୟୁବରଣ କରୁଛି, ଏବଂ ତିନୋଟି ଶବ୍ଦ ଏଠି ଲାଗିଛି, ଘୋର, ଘୋର ମାନେ ଭୟଙ୍କର, ଏ ଜନ୍ମ ମୃତ୍ୟୁ ଚକ୍ରଟା ଏଭଳି ଆରାମଦାୟକ ନାହିଁ, ଭୟଙ୍କର। ଏବଂ ଆଉ ଗୋଟେ ଶବ୍ଦ ଲାଗିଛି ବିବଶ, ମାନେ ବିବଶ ହେଇଗଲାଣି, ବିବଶ କାହା କୁହାଯାଏ, ଟାୟାର୍ଡ ଇଂଲିଶରେ କୁହନ୍ତି। ଏ ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ି ପଡ଼ି ସମସ୍ତେ ଫେଡ଼ପ ଆମେ, ଏ ସଂସ୍କୃତି ଚକ୍ରରେ ପଡ଼ିକି ବିବଶ ଗୁଣମ ତତ ସଦ୍ୟ ବିମୁଚ୍ୟତେ ଯଦ୍ ବିଭେତି ସ୍ୱୟଂ ଭୟମ, ବିଭେତି, ଏବଂ ବାର ବାର ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ି ପଡ଼ି ଭୟ ଲାଗିଲାଣି। ଆପଣ ଦେଖନ୍ତୁ, ଯାହାକୁ ପଚାରନ୍ତୁ ବାସ୍ତବିକ ରିଆଲାଇଜ୍ କରି କୁହନ୍ତୁ, ଆଉ ଥରେ ଜନ୍ମ ହେବା କଥା ହେବା, ଆଉ ଥରେ ଏତେ କଷ୍ଟ ସଂସାରକୁ ଆସିବାକୁ ପଡ଼ିବ, ଶୁଣିଲା ବେଳକୁ ଭୟ ଲାଗୁଛି। ସୁତ ଗୋସ୍ୱାମୀ କହିଲେ, ହେ ସୋନକାଦି ମୁନି, ତୁମେ ସେଇ ପ୍ରଭୁଙ୍କର ଗୁଣ କୀର୍ତ୍ତନ କର ଯେଉଁ ପ୍ରଭୁଙ୍କର ନାମ କେବଳ କୀର୍ତ୍ତନ କଲେ ଯତ୍ ବିଭେତି ସ୍ୱୟଂ ଭୟମ, ମହାକାଳ ପର୍ଯ୍ୟନ୍ତ ଭୟ କରେ। କିଭଳି ନା, ସଦ୍ୟ ବିମୁଚ୍ୟତେ, ଏ ଯେଉଁ ଆପନ୍ନ ସଂସ୍କୃତି ଘରରେ ଜୀବ ପଡ଼ିକି ଭୟଙ୍କର ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ିକି ଜୀବ ଯେଉଁ ବିବଶ ହେଇଯାଇଛି, ଟାୟାର୍ଡ ହେଇଯାଇଛି, ଭୟ କରୁଛି, ସେ ସ୍ୱୟଂ ଭଗବାନ ସେଇ ପ୍ରଭୁଙ୍କର ନାମ କୀର୍ତ୍ତନ କଲେ ଜମ ବି ଭୟ କରି ତା ନିକଟରୁ ପଳାଏ, ମହାକାଳ ବି ତା ନିକଟରୁ ଭୟ କରି ପଳାଏ, ସେହି ପ୍ରଭୁଙ୍କର ତୁମେ ନାମ କୀର୍ତ୍ତନ କର। ସେଥିପାଇଁ ପ୍ରଥମ ସ୍କନ୍ଧରେ ନାମ କଥା କୁହାଗଲା, ଏବଂ କାଲି ଆମେ କହୁଥିଲୁ ଦ୍ୱିତୀୟ ସ୍କନ୍ଧ ଆରମ୍ଭରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ନାମ କଥା କହୁଛନ୍ତି, ଏତଦିନ ବିଦ୍ୟମାନ ନାମ ଇଚ୍ଛା ଅକୃତ ଭୟମ ଯୋଗୀ ନାମ ନିର୍ଣ୍ଣିତ ହରିନାମାନ କୀର୍ତ୍ତନ। ପରୀକ୍ଷିତ ମହାରାଜ ପ୍ରଶ୍ନ କରିଥିଲେ, ପ୍ରଭୁ କିଭଳି ମୁଁ ନିର୍ଭୟ ହେବି, ସୁଖଦେବ ଗୋସ୍ୱାମୀ ଗୋଟିଏ ଉତ୍ତର ଦେଲେ, କେବଳ ନାମ କର ତୁମେ ନିର୍ଭୟ ହେଇଯିବ, ହରେ କୃଷ୍ଣ 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 ହରେ 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 ରାମ ରାମ ରାମ, ଗୋଟିଏ ଉପାୟ। ତେଣୁ ଆଦ୍ୟରେ କୁହାଗଲା, ଅନ୍ତରେ କୁହାଗଲା, ମଧ୍ୟରେ ଷଷ୍ଠ ସ୍କନ୍ଧରେ, ଷଷ୍ଠ ସ୍କନ୍ଧ କେବଳ ନାମ, କାରଣ ମୁଁ ଆପଣଙ୍କୁ ସଂକ୍ଷେପରେ କହୁଛି, କାରଣ ପ୍ରସଙ୍ଗ ଉପରେ ଆମେ ଯିବାକୁ ପଡ଼ିବ, କିନ୍ତୁ ଜାଣିବା ଦରକାର ଆମେ ଭାଗବତ ଶ୍ରବଣ କରୁଛେ, ଯାହାକି ଶ୍ରବଣ କରୁଛେ ମୁଖ୍ୟ ହେଉଛି ନାମ, କାରଣ ଭାଗବତରେ ନାମ କଥା ହିଁ କୁହାଯାଇଛି, ଶ୍ରେଷ୍ଠ କଥା କୁହାଯାଇଛି, ବର୍ତ୍ତମାନ ଯମରାଜ ନିଜେ କହିବେ ମହାଜନ, କାରଣ ଦୂତମାନେ ଯେତେବେଳେ ଫେରିଲେ କାହାଙ୍କ ନିକଟରୁ, ଅଜାମ୍ବିଲଙ୍କ ନିକଟରୁ, ଦୂତମାନେ 4 ପ୍ରଶ୍ନ କରିଥିଲେ କାହାକୁ, ଯମରାଜ, ଯମରାଜଙ୍କୁ 4 ପ୍ରଶ୍ନ, ମାନେ ବିନା ଫୁର୍ସତିରେ, କାରଣ ପୁରା ଧକା ଖାଇକି ଆସିଛନ୍ତି ତ, ସେ ଆଉ ଫୁର୍ସତି ଦେଇନାହାନ୍ତି, ସାଙ୍ଗେ ସାଙ୍ଗେ ଆସିକି ପଚାରିଛନ୍ତି, କେତେଜଣ ଏଠି ରାଜା ଅଛନ୍ତି ଜଗତରେ, କେତେଜଣ ନିୟମକର୍ତ୍ତା ଅଛନ୍ତି, ଏଭଳି ପ୍ରଶ୍ନ ତାଙ୍କୁ ପଚାରିଛନ୍ତି। ତା ଭିତରେ ଗୋଟିଏ ପ୍ରଶ୍ନ ଥିଲା, ଯେଉଁମାନେ ଆସିଥିଲେ ଅଜାମ୍ବିଲକୁ ରକ୍ଷା କଲେ ସେମାନେ କିଏ, ତାଙ୍କର ଗୋଟେ ପ୍ରଶ୍ନ ଥିଲା ଯମରାଜକୁ। ଯମରାଜ କହିଲେ ଠିକ୍ ଅଛି ବାବା, ଏତେ ବ୍ୟସ୍ତ ହୁଅନି, କାରଣ ଟିକେ ଅଫେଣ୍ଡେଡ଼ ହେଇକି ଆସିଛନ୍ତି, ଯମରାଜ ଟିକେ ବସ, ବ୍ୟସ୍ତ ହୁଅନି। ଧୈର୍ଯ୍ୟ ଧର୍ମ କହୁଛି ସେମାନେ କିଏ ଆସି, ଭୂତାନି ବିଷ୍ଣୁ ସୁର ପୂଜିତାନି, ଯେ ସେ ଯେଉଁ ମାନେ ଯାହାଙ୍କୁ ତୁମେ ଦେଖିଲ ସେ ବିଷ୍ଣୁଙ୍କର ଭୂତ ଦ୍ରୁତ, ସୁର ପୂଜିତାନି ଦେବତାମାନଙ୍କର ବି ପୂଜ୍ୟ, ଦୁର୍ଦ୍ଦଶ ଲିଙ୍ଗାନି ସେମାନେ ଅତି ବଳ ବୀର୍ଯ୍ୟବାନ। ଆଉ ସେ କ'ଣ କରନ୍ତି ନା, ମୋ ଭୟରୁ, ଯମରାଜ ନିଜେ କହୁଛନ୍ତି, ମୋ ଭୟରୁ, ଅନ୍ୟ ଜୀବମାନଙ୍କ ଭୟରୁ, ଅଗ୍ନି ଭୟରୁ, ବାୟୁ ଭୟରୁ, ତାଙ୍କର ପ୍ରଭୁଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି, ବିଷ୍ଣୁଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି। ଯମରାଜଙ୍କର ଦୂତମାନେ ଟିକେ ଥମ୍ ମାରିଲେ, ଆଚ୍ଛା ଆଚ୍ଛା, କମ୍ ସେ କମ୍ ଆମର ଗୋଟେ ଲାଭ ହେଲା, ଏତେ ବଡ଼ ଲୋକଙ୍କୁ ଆମେ ଭେଟି ଦେଇଛୁ, ଯାହା ହଉ ଗୋଟେ ଫାର୍ଷ୍ଟ କ୍ଲାସ୍ ଲୋକ ଭେଟିଗଲେ, ଆମେ ଭାବିଲେ ଗୋଟେ ଥାର୍ଡ କ୍ଲାସ୍ ଲୋକ ଆମକୁ ଭଗେଇ ଦେଇଛି। କିନ୍ତୁ ପଚାରୁଛନ୍ତି, ସାଙ୍ଗେ ସାଙ୍ଗେ ଯମରାଜଙ୍କୁ ପ୍ରଶ୍ନ କରୁଛନ୍ତି, ବିଶ୍ୱନାଥ ଚକ୍ର ଠାକୁର ଟିକାରେ ଲେଖୁଛନ୍ତି, କିନ୍ତୁ କ୍ରୋଧଟା ଅନ୍ତର ଅଛି ନା, ଯିଏ ଅଫେଣ୍ଡେଡ଼ ହେଇଛି ଏତେ ଶୀଘ୍ର ଭୁଲ ଯିବ, ଏତିକି କଥାରେ ମୁଁ ଏତେ ବଡ଼ ଲୋକ ମୋତେ ଅଫେଣ୍ଡେଡ଼ କରିଦେଲା, ହଉ ଫାର୍ଷ୍ଟ କ୍ଲାସ୍ ଲୋକଟା ଅଫେଣ୍ଡେଡ଼ କରିଛି ଭଲ ହେଇଛି, କିନ୍ତୁ ସେ ଅନ୍ୟାୟ ସପୋର୍ଟ କାହିଁକି ନେଲେ, ସାଙ୍ଗେ ସାଙ୍ଗେ ପ୍ରଶ୍ନ କରୁଛନ୍ତି। ସିଏ ଯଦି ଏତେ ବଡ଼ ଧାର୍ମିକ ଭଗବାନ ବିଷ୍ଣୁଙ୍କର ଭୂତ, ଭୂତାନି ବିଷ୍ଣୁ, ତାହେଲେ ସେ ଅନ୍ୟାୟ କାହିଁକି ଆଶ୍ରମ, ଅନ୍ୟାୟର ଆଶ୍ରୟ ନେଲେ, ଧର୍ମର ଆଶ୍ରୟ ନେଲେ, ଅନ୍ୟାୟ ଧର୍ମ କରିଛି, ସବୁକିଛି ଅଜାମ୍ବିଲ ଅଧର୍ମ କରିଛି, ତାର କାହିଁକି ଆଶ୍ରୟ ନେଲେ, ତାକୁ ସପୋର୍ଟ କଲେ। ଯମରାଜ ରାଗି କହୁଛନ୍ତି, ହେ ମୂର୍ଖ, ଏ ତୁମ ଭଳିଆ ଲୋକ ଧର୍ମ ଜାଣିବ, ମୋ ଭଳିଆ ଲୋକ ଧର୍ମ ଜାଣିବ। ସେତେବେଳେ ଏ ଶ୍ଳୋକଟା କହୁଛନ୍ତି, ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ୍, ନ ବିଦୁ ଋଷୟ ନା ପି ଦେବା, ନ ସିଦ୍ଧ ଅସୁର ମନୁଷ୍ୟ ଦେବତା, କୁତୋନ ବିଦ୍ୟା ଧର ଚରଣା ଦେ। ତୁମ ଭଳିଆ ଥାର୍ଡ କ୍ଲାସ୍ ଲୋକ କ'ଣ ଜାଣିବେ, ଏଇ ଫାର୍ଷ୍ଟ କ୍ଲାସ୍ ଲୋକମାନେ ତାଙ୍କୁ ଲିଷ୍ଟ ଦେଲେ, ଏଇମାନେ ଫାର୍ଷ୍ଟ କ୍ଲାସ୍ ଲୋକ କହୁନେ, ଭଗବତ ପ୍ରଣୀତମ୍, ଧର୍ମ ତୁ ସାକ୍ଷାତ ଭଗବତ ପ୍ରଣୀତମ୍, ତୁମ ଭଳିଆ ଲୋକ ଜାଣିପାରିବେନି, ଏ ସାକ୍ଷାତ ଭଗବାନ ତିଆରି କରିଛନ୍ତି ଧର୍ମ। ନ ବିଦୁ ଋଷୟ ନା ଅପି ଦେବା, ଋଷିମାନେ ଦେବତାମାନେ ମନୁଷ୍ୟମାନେ ସିଦ୍ଧ ଚାରଣ ଏମାନେ କେହି ଜାଣନ୍ତି ନା, ଆଉ ତୁମ ଭଳିଆ ଥାର୍ଡ କ୍ଲାସ୍ ଲୋକ କେମିତି ଜାଣିବେ, ଏତେ ଫାର୍ଷ୍ଟ କ୍ଲାସ୍ ଲୋକମାନେ ଜାଣନ୍ତି। ଯମରାଜ ଯମଦୂତମାନେ କେମିତି ଚାଲାକ, କିନ୍ତୁ ଯମଦୂତମାନେ ଯମଙ୍କର ଯଦି ଦୂତ ଆମର ଇଣ୍ଟେଲିଜେନ୍ସ ଅଛି ନା, ସେ ସାଙ୍ଗେ ସାଙ୍ଗେ କହୁଛନ୍ତି, ଆଚ୍ଛା ଯଦି କେହି ଜାଣନ୍ତିନି ତାହେଲେ ଧର୍ମ ବୋଲି କିଛି ବସ୍ତୁ ନାହିଁ, ଆପଣ କହୁଛନ୍ତି ଧର୍ମ ଏତେ ମହାନ, କିନ୍ତୁ କହୁଛନ୍ତି ଏମାନେ କେହି ଜାଣନ୍ତି ନାହିଁ, ଦେବତା ଜାଣନ୍ତିନି, ଅସୁର ଜାଣନ୍ତିନି, ମନୁଷ୍ୟ ଜାଣନ୍ତିନି, କେହି ଜାଣନ୍ତିନି, ତାମାନେ ଧର୍ମ ନାହିଁ, କାରଣ ଅସ୍ତିତ୍ୱ କିଏ ରହିଲା। ଯମରାଜ କହିଲା, ଆରେ ଅସ୍ତିତ୍ୱ ନାହିଁ, ମୁଁ କ'ଣ ଖାଲି ପ୍ରବଚନ ଦେବି, ଅସ୍ତିତ୍ୱ ଅଛି ନା, ଆଉ କ'ଣ ଅଛି, ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଲ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳିସ ବୟାସକ ବୟମ, ଏ ସେମାନେ ଜାଣନ୍ତିନି କିନ୍ତୁ ଆମେ 12 ଜଣ ଜାଣୁ। ସେତେବେଳେ ଶ୍ଳୋକଟି କହୁଛନ୍ତି ନା, ଆପଣ 12 ଜଣ ଜାଣନ୍ତି, ଆପଣ 12 ଜଣ କେବଳ ଜାଣନ୍ତି, ଅନ୍ୟମାନେ କାହିଁ ଜାଣନ୍ତିନି ନା, ଦ୍ୱାଦଶ ଏନେ ବି ଜାଣିୟମ ଧର୍ମ ଭାଗବତ ଭଟା, ଏ ଧର୍ମଟା ଭାଗବତ ଧର୍ମଟା ଆମେ 12 ଜଣ କେବଳ ଜାଣୁ, ଅନ୍ୟମାନେ କେହି ଜାଣନ୍ତି ନା, କାହିଁ ଜାଣନ୍ତି ନା, ନା ଦୁର୍ବୁଦ୍ଧମ, ଦୁର୍ବୁଦ୍ଧମ ମାନେ ଆକୁ ସମସ୍ତେ ହୃଦୟଙ୍ଗମ କରିପାରିବେ ନା, ବୁଝିପାରିବା ନା। ଗୁହ୍ୟମ କନଫିଡେନ୍ସିଆଲ ଯଦ୍ଞାତ ଅମୃତମ ବସନ୍ତ, ଯାହାକୁ ଜାଣିଗଲେ ଜଣେ ମୃତ୍ୟୁ ସଂସାରରୁ ପାର ହେଇ ପଳେ, ଭଗବାନ ପାଖକୁ ଯିବ। ଦୂତମାନେ ଟିକେ ନିଶ୍ୱାସ ନେଲେ, ଯାହା ହଉ କମ୍ ସେ କମ୍ ଆମ ମାଷ୍ଟର ଧର୍ମ ବିଷୟରେ ଜାଣିଛନ୍ତି, ଆମେ ନ ଜାଣିଲୁ ନା, ଆମ ମାଷ୍ଟର ତ ଜାଣିଛନ୍ତି, କହୁଛନ୍ତି ଠିକ୍ ଅଛି, ଆପଣ ଏ ଧର୍ମ ବିଷୟରେ ଜାଣିଛନ୍ତି, କାରଣ ବାସ୍ତବିକ ଅଜାମିଲ ଚରିତ୍ର ସବୁ ଚରିତ୍ର ମୋତେ ବହୁତ ଭଲ ଲାଗେ, ଆଉ ଏତେ ସୁନ୍ଦର ପ୍ରଶ୍ନ ଉତ୍ତର, ବହୁତ ସାଇଣ୍ଟିଫିକାଲି, ଆମ ମାଷ୍ଟର ଜାଣିଛନ୍ତି, ଆମେ ନ ଜାଣିଲେ ମୁଁ ମୂର୍ଖ ହେଇପାରେ, କିନ୍ତୁ ମୋ ମାଷ୍ଟର ତ ଫାର୍ଷ୍ଟ କ୍ଲାସ୍। ଆଚ୍ଛା ସେତେବେଳେ ହାତ ଯୋଡ଼ୁଛନ୍ତି, ଆଜ୍ଞା ଆପଣ ଟିକେ ଧର୍ମ କଥାଟା କୁହନ୍ତୁ, ଆମେ ତ ଆପଣଙ୍କ ଚାକର ଜୀବନଟା ଦେଇଦେଲୁ, ଆପଣଙ୍କ ପାଇଁ ଡେଡିକେଟ୍ କରିଦେଲୁ, କମ୍ ସେ କମ୍ ଧର୍ମ କଥାଟା କୁହନ୍ତୁ। ସେତେବେଳେ ସେଇ ଶ୍ଳୋକଟିକୁ କହୁଛନ୍ତି, ଏତବାନ ଏବ ଲୋକ ଅସ୍ମିଂ ପୁଂସ ଧର୍ମ ପରସ୍ମୃତ ଭକ୍ତି ଯୋଗେ ଭଗବତୀ ତନ୍ନାମ ଗ୍ରହଣ ଆଦିବି। ହେ ଦୂତଗଣ, ମୁଁ ତୁମକୁ, ତୁମେ ମୋର ଯେହେତୁ ଭୃତ୍ୟ, ମୁଁ କେବଳ ତୁମକୁ କହୁଛି, ଏତବାନ ଲୋକ ଅସ୍ମିନ୍ ପୁଂସ ଧର୍ମ ପରସ୍ମୃତ, ପର ମାନେ ଶ୍ରେଷ୍ଠ ଧର୍ମ ବ୍ୟକ୍ତିମାନଙ୍କ ପାଇଁ, କ'ଣ ଭକ୍ତି ଯୋଗେ ଭଗବତୀ ତନ୍ନାମ ଗ୍ରହଣ ଆଦିବି, କେବଳ ଭଗବାନଙ୍କର ନାମ ଗ୍ରହଣ କରିବା, ଇଏ ହେଉଛି ଭକ୍ତି ଯୋଗ, ଇଏ ହେଉଛି ପରଧର୍ମ, ଇଏ ଶ୍ରେଷ୍ଠତା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଯେତେବେଳେ କହିଦେଲେ ସେମାନେ ପୁରା ଶାନ୍ତ ହେଇଗଲେ, ମାନେ ପରଧର୍ମ ଯେତେବେଳେ ନିଜେ ଆମ ମାଷ୍ଟର କହିଲେନି ପରଧର୍ମ ହେଉଛି ନାମ, ଅଜାମିଳ ତ ନାମ ନେଇଛି, ଆମେ କୋଉ ହିସାବରେ ଆଉ କହିବୁ ଯେ ଆମର କ'ଣ ଦୋଷ, ଯେ ଆମର ଆଉ କିଛି ଶୁଣିବା ଦରକାର ନାହିଁ, ପ୍ରଭୁ ପ୍ରବଚନ ବନ୍ଦ କରନ୍ତୁ। ଆପଣ ଦେଖନ୍ତୁ ଶେଷ ସିଦ୍ଧାନ୍ତ ଷଷ୍ଠ ସ୍କନ୍ଧରେ ନାମ, ତା ପରବର୍ତ୍ତୀ ପ୍ରବଚନ ଦେବେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ, କାରଣ ସୁଖଦେବ ଗୋସ୍ୱାମୀ ଆକୁ ଡାଇରେକ୍ଟ ରିଲେ କରୁଛନ୍ତି ପରୀକ୍ଷିତ ମହାରାଜ, ହେ ପରୀକ୍ଷିତ କେତେ ବଡ଼ ନାମର ମହାତ୍ମ୍ୟ ତୁମେ ଦେଖ, ହେଳାରେ ଅଜାମିଲ ଏ ଅବସ୍ଥା ହେଇଗଲେ, ଯେ ଶ୍ରଦ୍ଧାରେ ପ୍ରଭୁଙ୍କର ନାମ ନେଉଛି ତାଙ୍କର କ'ଣ ଅବସ୍ଥା ନ ହେବ, ତାପରେ ନାମର ମହାତ୍ମ୍ୟ କହିବେ। ତେଣୁ ଏଠି କହିବାର ତାତ୍ପର୍ଯ୍ୟ ଯେ ଭାଗବତମରେ ସବୁ ଆଦ୍ୟ ମଧ୍ୟ ଏବଂ ଅନ୍ତରେ ତିନୋଟି ସ୍ଥାନରେ ନାମର ମହାତ୍ମ୍ୟ ହିଁ କୁହାଯାଇଛି। ଏବଂ ହରିଦାସ ବର୍ତ୍ତମାନ ନାମର କଥା କହିସାରି ମହାପ୍ରଭୁଙ୍କୁ କହିଲେ, ମହାପ୍ରଭୁଙ୍କ ପାତଳେ ପଡ଼ିଛନ୍ତି, ମହାପ୍ରଭୁ ତାଙ୍କୁ ଉଠେଇଲେ ଦ୍ୱିତୀୟ ଅଧ୍ୟାୟରେ, ଏବଂ ଉଠେଇ କହୁଛନ୍ତି, ହରିଦାସ ତୁମେ ଯାହା କହିଲ ତୁମେ ନିଜକୁ ଏତେ ଅଯୋଗ୍ୟ ବୋଲି ମନେ କରନି, ମୁଁ ବହୁତ ଖୁସି। ତେଣୁ ମୁଁ ତୁମ ମୁଖରୁ ଆଉ କିଛି ଅଧିକା କଥା ଶୁଣିବା ପାଇଁ ଚାହୁଁଛି। କିନ୍ତୁ ମହାପ୍ରଭୁ ଅଧିକା କିଛି ଶୁଣିବା ପ୍ରଶ୍ନ କରିବା ପୂର୍ବରୁ ମହାପ୍ରଭୁ ଆଗେ ବୈଷ୍ଣବର ଧର୍ମ କହିଦେଉଛନ୍ତି। ଏ ହରିନାମ ଚିନ୍ତାମଣିରେ ତିନି ପ୍ରକାର ବୈଷ୍ଣବ କଥା, କାରଣ ମହାପ୍ରଭୁ ଯେତେବେଳେ ନୀଳାଚଳରେ ରହୁଥିଲେ ନବଦ୍ୱୀପରୁ ଯେଉଁମାନେ ଆସନ୍ତି, ବିଶେଷ କରି କୁଳିନ ଗ୍ରାମବାସୀମାନେ ଆସନ୍ତି, ଅଦ୍ୱୈତ ଆଚାର୍ଯ୍ୟଙ୍କ ସହିତ ଚନ୍ଦ୍ରଶେଖର ଆଚାର୍ଯ୍ୟ, ମାଳିନ ଦେବୀ, ଶ୍ରୀବାସ ପଣ୍ଡିତ, ଏମାନେ ସମସ୍ତେ ଆସନ୍ତି। କିନ୍ତୁ କୁଳିନ ଗ୍ରାମର ମହାପ୍ରଭୁଙ୍କର ସମସ୍ତେ ପ୍ରିୟ। କୁଳିନ ଗ୍ରାମର ମହାପ୍ରଭୁ କୁହନ୍ତି, କୁକୁର ବି ମୋର ପ୍ରିୟ। ଯେ ସତ୍ୟରାଜ ଖାନ କୁଳିନ ଗ୍ରାମର, ସେ ଆସିଛନ୍ତି ରଥଯାତ୍ରା, ଏ ଚାରି ମାସ ଚତୁର୍ ମାସ ଆରମ୍ଭ ହୋଇଗଲେ ସେମାନେ ଆସନ୍ତି, ଚାରି ମାସ ଯାଏଁ ମହାପ୍ରଭୁଙ୍କ ନିକଟ ରୁହନ୍ତି, ଶ୍ରବଣ କୀର୍ତ୍ତନ କରନ୍ତି, ତାପରେ ରଥଯାତ୍ରା, ମୁଁ ଭୁଲ କହିଲି, ରଥଯାତ୍ରା ପୂର୍ବରୁ ଆସନ୍ତି, ରଥଯାତ୍ରା ସରିଗଲା ପରେ ମହାପ୍ରଭୁ ଚତୁର୍ମାସରେ ଏଠି ରୁହନ୍ତି, ସେମାନେ ରଥଯାତ୍ରା ପରେ ଯାଆନ୍ତି। ଯେତେବେଳେ ଯାଉଛନ୍ତି ସତ୍ୟରାଜ ଖାନ ତାଙ୍କର ଭକ୍ତମାନେ ସମସ୍ତେ କୁଳିନ ଗ୍ରାମର ବାସୀମାନେ ପଚାରୁଛନ୍ତି, ପ୍ରଭୁ ଆମେ ହେଉଛୁ ଗୃହସ୍ଥ ଲୋକ, ତେଣୁ ଆମେ ବର୍ତ୍ତମାନ ଘରକୁ ଯାଉଛୁ, ଆମର ଧର୍ମଟା କ'ଣ ଟିକେ କୁହନ୍ତୁ। ମାନେ ହରିଦାସକୁ ମହାପ୍ରଭୁ ତିନୋଟି କଥା କହୁଛନ୍ତି ଆଗେ, ତିନୋଟି ବୈଷ୍ଣବ କଥା କହିସାରିଲା ପରେ ହରିଦାସକୁ ଅନୁରୋଧ କରି, ହରିଦାସ ତୁମେ ମୋତେ ନାମ ବିଷୟରେ କୁହ। ତେଣୁ ପ୍ରଥମେ କହୁଛନ୍ତି ସତ୍ୟରାଜ ଖାନ କହୁଛନ୍ତି, ଗୃହସ୍ଥ ବିଷୟ ଆମେ କି ମୋର ସାଧନ, ଗୃହସ୍ଥ ବିଷୟ ଆମେ କି ମୋର ସାଧନ, ଶ୍ରୀମୁଖେ କରେ ଆଜ୍ଞା ନିବେଦି ଚରଣ, ଶ୍ରୀମୁଖେ କରେ ଆଜ୍ଞା ନିବେଦି ଚରଣ। ସତ୍ୟରାଜ ଖାନ କହୁଛନ୍ତି, ପ୍ରଭୁ ଯେ ଆମେ ହେଉଛୁ ଗୃହସ୍ଥ ଆଉ ବିଷୟୀ, ଭକ୍ତ କେବେ ନିଜକୁ ଶ୍ରେଷ୍ଠ ବୋଲି ଜ୍ଞାନ କରେ ନା, ସବୁ ସମୟରେ ଆମର ମହାପ୍ରଭୁଙ୍କ ଧାରାରେ ଏଇଟାକୁ ପ୍ରଥମ ଧରିବାକୁ ପଡ଼ିବ, ସବୁ ସମୟରେ ଏଇଟା ହେଉଛି ପ୍ରଥମ ବୋଲି ମନେ ରଖିବ, ଏଇଟା ହେଉଛି ଗେଟ୍ ଡୋର। ଭକ୍ତିମନ ଠାକୁର ତାଙ୍କର ସେ ଭଜନରେ କହୁଛନ୍ତି, ଗୋଟେ ସୁନ୍ଦର ପଦ କଥା କହିଛନ୍ତି, ମୋର ମନେ ପଡ଼ୁନି, ସର୍ବେ ଗୁଣୀ ଗୁଣ ଗୁଣୀ ଯଦି ହୟ ମହାଶୟ ପ୍ରତିଷ୍ଠା ସା ଛାଡ଼ି କର ଅମାନି ହୃଦୟ, ସେ କହୁଛନ୍ତି ଯଦି ସବୁ ଗୁଣରେ ବି ତୁମେ ଗୁଣୀ ହେଇଥାଅ, ତାହେଲେ ସବୁକିଛି ଗୁଣକୁ ଛାଡ଼ିକି ତୁମେ ଅମାନି ମାନନ୍ଦ ହେବାକୁ ପଡ଼ିବ। ସତ୍ୟରାଜ ଖାନ ମହାପ୍ରଭୁ କହୁଛନ୍ତି, ସେ ଗାଁର କୁକୁର ମୋର ପ୍ରିୟ, କିନ୍ତୁ ସତ୍ୟରାଜ ଖାନ ନିଜେ କହୁଛନ୍ତି, ପ୍ରଭୁ ମୁଁ ହେଉଛି ଗୃହସ୍ଥ ବିଷୟ ଆମେ, ମୁଁ କେବଳ ଗୃହସ୍ଥ ନୁହେଁ ବିଷୟ, ଗୃହସ୍ଥ ବିଷୟ ଆମେ କି ମୋର ସାଧନ, ମୁଁ କ'ଣ କରିବି, ବର୍ତ୍ତମାନ ତ ଘରକୁ ଫେରିଯାଉଛି ଆପଣଙ୍କ ସଙ୍ଗରୁ, ତ ମୁଁ କ'ଣ କରିବି ମୋତେ କୁହନ୍ତୁ, ଆପଣ ଶ୍ରୀମୁଖରେ ମୋତେ ସାଧନ କୁହନ୍ତୁ। ମହାପ୍ରଭୁ ତିନି ବର୍ଷ କେବଳ ଗୋଟିଏ ପ୍ରଶ୍ନ ପଚାରିଛନ୍ତି, ଆପଣ ମନେ ରଖିବେ, ଯେଉଁ ତିନୋଟି କଥା କୁହାଯିବ ଏ ପ୍ରଥମ ବର୍ଷ ପଚାରୁଛନ୍ତି, ପ୍ରଥମ ବର୍ଷ ରଥଯାତ୍ରାକୁ ଆସିଛନ୍ତି, ମହାପ୍ରଭୁ ଭେଟିକି ଏ କଥା ପଚାରିକି ଯାଉଛନ୍ତି। ବର୍ତ୍ତମାନ ପ୍ରଥମ ବର୍ଷର ପ୍ରଶ୍ନ ଏଇ ଯେ ଆମେ ହେଉଛୁ ଗୃହସ୍ଥ ଆମେ ବିଷୟ, ଆମର ସାଧନଟା କ'ଣ କୁହନ୍ତୁ। ମହାପ୍ରଭୁ କହୁଛନ୍ତି, ପ୍ରଭୁ କହେ କୃଷ୍ଣ ସେବା ବୈଷ୍ଣବ ସେବନ, ପ୍ରଭୁ କହେ କୃଷ୍ଣ ସେବା ବୈଷ୍ଣବ ସେ ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ, ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ। ମହାପ୍ରଭୁ ତିନୋଟି ସାଧନ ଦେଲେ। ଚୈତନ୍ୟ ଚରିତ୍ର ତ ଏଭଳି ଗୀତ ନୁହେଁ ଆଜ୍ଞା, ପୟର ନୁହେଁ, ବହୁତ ସାବଧାନରେ ପଢ଼ିବାକୁ ପଡ଼ିବ। ଗୀତା ଭାଗବତଠୁ ବି ସୁଗଭୀର ତତ୍ତ୍ୱ ଚୈତନ୍ୟ ଚରିତ୍ରାମୃତରେ ଅଛି। ମହାପ୍ରଭୁ ତିନୋଟି ସାଧନ କହୁଛନ୍ତି, ପ୍ରଭୁ କହେ କୃଷ୍ଣ ସେବା ବୈଷ୍ଣବ ସେବନ, ଇଏ ଦୁଇଟି ସାଧନ ହେଲା। କୃଷ୍ଣ କିଏ ପଚାରିଲେ ମୋର ସାଧନ କ'ଣ କୁହନ୍ତୁ, ପ୍ରଥମେ କହିଲେ କୃଷ୍ଣ ସେବା, ଦ୍ୱିତୀୟରେ ବୈଷ୍ଣବ ସେବନ, ଏବଂ ତୃତୀୟରେ ନିରନ୍ତର କୃଷ୍ଣ ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ। ତିନୋଟି ସାଧନ ଦେଲେ, କୃଷ୍ଣ ସେବା ବୈଷ୍ଣବ ସେବନ ନାମ ସଂକୀର୍ତ୍ତନ, ତେଣୁ ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ, ସବୁଠୁ ମୁଖ୍ୟ ହେଲା ଏ ଜିନିଷ। ସବୁ ସମୟରେ ମହାପ୍ରଭୁ ନିରନ୍ତର 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 ଏ ଶବ୍ଦ ଲଗେଇଛନ୍ତି, ଯେକୌଣସି ସମୟ ମିଳୁଛି ଯାହାକୁ ହେଲେ ସତତ ଏ ସବୁ ସମୟରେ, ସବୁ ସମୟରେ କୃଷ୍ଣଙ୍କୁ ଚିନ୍ତା କରିବା ଦରକାର, ତାହେଲେ ଆମର ହୃଦୟଟା ଶୁଦ୍ଧ ହେବ। କିନ୍ତୁ ଆମର ସ୍ୱାଭାବିକ ଅଭିମାନ ଭକ୍ତିରେ ଏମିତି ସ୍ୱାଭାବିକ ଆମର ଅଭିମାନ ଆସିଯାଉଛି, ଆମେ ଯେତେବେଳେ କିଛି ଭଜନ ସାଧନ କରୁଛେ ଆପଣ କାହାକୁ ପଚାରିଦେବେ, କ'ଣ ଆଜି ଷୋଳ ଜପ ସରିଗଲାଣି, ହଁ ଭାଇ ଜପ ସରିଗଲାଣି, କେତେ ଆନନ୍ଦ ଆମେ ମନେ ରହିବ, ଯାହା ଗୋଟେ ମାନେ ସରିଗଲା, ଗୋଟେ ବୋଝ ଆମର ସରିଗଲା, ବାସ୍ତବିକ ଆମେ ଯେଉଁ ଆନନ୍ଦ ହେଉଛେ ଆମେ ଚିନ୍ତା କରିବା ଦରକାର ଜପ ସରିଗଲା ନାହିଁ। ଆମେ ଜପ ଯେଉଁ ଷୋଳ ମାରେ ସରିଲା ପରେ ଆମେ ଛାଡ଼ି ଦେଉଛେ ନା, ଆମେ ଛାଡ଼ି ଦେଉଛେ, ଆମେ ଭାବୁଛେ ଆମର ଭକ୍ତିରାମ ମିଳିଗଲା, ଆମର କର୍ତ୍ତବ୍ୟ ପୂରଣ ହୋଇଗଲା ବୋଲି ନାହିଁ। ମହାପ୍ରଭୁ ସବୁବେଳେ ନିରନ୍ତର ସଚୀ ମାତାଙ୍କୁ ଉପଦେଶ ଯେତେବେଳେ ଭାଗ ଚୈତନ୍ୟ ଭାଗବତରେ ଦେଉଛନ୍ତି, ମହାପ୍ରଭୁ କହୁଛନ୍ତି ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ। ମା ତୁମେ ସବୁବେଳେ ନିରନ୍ତର କୃଷ୍ଣ ନାମ ସଂକୀର୍ତ୍ତନ କର। ଏବଂ ଯେତେବେଳେ ମହାପ୍ରଭୁ ଯାହାଙ୍କୁ ଉପଦେଶ ଦେଇଛନ୍ତି ସବୁବେଳେ ଏଇ କଥା ହିଁ କହିଛନ୍ତି, କେବେ କୃଷ୍ଣ ମହାପ୍ରଭୁ ଗୋଟେ ସୁନ୍ଦର ପଦ, ଗୁରୁଦେବଙ୍କର ଅତି ପ୍ରିୟ ପଦ, ସିଏ ସବୁବେଳେ ଗୁରୁଦେବ କଥା ହିଁ କୁହନ୍ତି, ବୋଲ କୃଷ୍ଣ ଭଜ କୃଷ୍ଣ ଗାଓ କୃଷ୍ଣ ନାମ, ବୋଲ କୃଷ୍ଣ ଭଜ କୃଷ୍ଣ ଗାଓ କୃଷ୍ଣ, କୃଷ୍ଣ ବିନୁ କେହ କିଛୁ ନା ଭାବିବ ଆନ, କୃଷ୍ଣ ବି ଆମା ପ୍ରତି ଯଦି ସ୍ନେହ ଥାକେ ସବା କରେ, ଆମା ପ୍ରତି ଯଦି ସ୍ନେହ ଥାକେ ସବା କରେ, ତବେ କୃଷ୍ଣ ବ୍ୟତିରିକ ନା ଗାଇବେ ଆରେ, ତବେ କୃଷ୍ଣ ବ୍ୟତିରିକ ନା ଗାଇବେ ଆରେ। ମହାପ୍ରଭୁ ଯେତେବେଳେ ଯେଉଁ ଭକ୍ତକୁ ଉପଦେଶ ଦେଇଛନ୍ତି ସବୁବେଳେ ନାମ, ମହାପ୍ରଭୁ କହୁଛନ୍ତି ଆମା ପ୍ରତି ଯଦି ସ୍ନେହ ଥାକେ ସଭାଗାରେ, ତୁମେ ଯଦି ଏତେ ମୋତେ ପ୍ରଶ୍ନ ପଚାରୁଛ କାରଣ ନଦିଆବାସୀ କହୁଛନ୍ତି, କାରଣ ମୁଁ ତ ସନ୍ନ୍ୟାସୀ ନେଇକି ପଳେଇଯିବି, ମୁଁ ଯେକୌଣସି ସମୟରେ ଘରେ ଛାଡ଼ିପାରେ, ଆଉ ମୋତେ ତୁମେ ବାସ୍ତବରେ ଭଲ ପାଉଛ ଭକ୍ତମାନଙ୍କୁ କହୁଛନ୍ତି, ଆମା ପ୍ରତି ଯଦି ସ୍ନେହ ଥାକେ ସଭାଗାରେ ତବେ କୃଷ୍ଣ ବ୍ୟତିରିକ ନା ବୋଲିବାରେ, କୃଷ୍ଣ ଛଡ଼ା ଆଉ କିଛି ତୁମେ କହିବା, ମହାପ୍ରଭୁ କହୁଛନ୍ତି ତାର ମୋତେ ଭଲ ପାଉଛ ବୋଲି ହେଉଛି ସଂକେତ। ସେଥିପାଇଁ ଭକ୍ତ ସବୁବେଳେ ଯେଉଁ ତିନୋଟି ନିୟମ ଅଛି, ତିନୋଟି ନିୟମରେ ଭକ୍ତ ସବୁବେଳେ ଏଇ ଭକ୍ତିରେ ସବୁବେଳେ ଅସନ୍ତୁଷ୍ଟ ରହିବା ଦରକାର। ଭକ୍ତିରେ କେବେ ଆମେ ଷୋଳମାଳା ଜପ କରିକି ଆମେ କେବେ ସନ୍ତୁଷ୍ଟ ହେବା ଉଚିତ ନାହିଁ, ଭକ୍ତିରେ ଅସନ୍ତୁଷ୍ଟ, କେବଳ ଭୋଜନରେ ସନ୍ତୁଷ୍ଟ ହେବା ଦରକାର, ଦାନ ପରିଗ୍ରହ ଏଥିରେ ଯାହା ମିଳିଲା ସେଥିରେ ସନ୍ତୁଷ୍ଟ, ଭକ୍ତିରେ ସବୁବେଳେ ଅସନ୍ତୁଷ୍ଟ ତାହେଲେ ଭକ୍ତିର ସ୍ୱାଦ କିଛି ଆସ୍ୱାଦନ କରିହେବ। ଇଏ ହେଉଛି ଭକ୍ତିର ସୂକ୍ଷ୍ମ ମର୍ମ। ସାଧାରଣ ଜୀବ ସାଧାରଣ, ଆମେ କିଛି ଦିନ ଭୋଜନ ସାଧନ କଲାପରେ ଆମର ଗୋଟେ ଅଭିମାନ ଚାଲି ଆସୁଛି, ହଁ ମୁଁ ଏତେ ଜପ କରୁଛି, ମୁଁ ଏତେ ବର୍ଷ ଭକ୍ତ। ଇଏ ଭକ୍ତିର ସବୁଠୁ ଖତରନାକ ସମ୍ପତ୍ତି, ଏ ସବୁ ସର୍ବନାଶ ହିଁ କରିଦେବ। ଆପଣ ଦେଖନ୍ତୁ ଯେଉଁମାନେ ଭକ୍ତିର ଯାହା କହନ୍ତି ପ୍ରତିମୂର୍ତ୍ତି ବିଗ୍ରହ, ମହାପ୍ରଭୁ ଶିକ୍ଷା ଦେଉଛନ୍ତି ଭକ୍ତ କିଭଳି ସବୁବେଳେ ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ। ଏଥିରେ ଚକ୍ରତିବାଦ ଗୋଟେ ସୁନ୍ଦର କଥା ନା, ନରୋତ୍ତମ ଦାସ ଠାକୁରଙ୍କର ପ୍ରେମଭକ୍ତି ଚନ୍ଦ୍ରିକାର ଟୀକାରେ କହିଛନ୍ତି ଯେ ନିରନ୍ତର ନାମ କାହିଁକି କରାଯିବ, ଯଦି ଆମର ଶରୀର ଏଭଳି ଯେ ନାମ କଲେ ଭଗବାନଙ୍କର ଯେଭଳି ଗୋଟେ କମାଣ୍ଡର ନଥିଲେ ପଏଣ୍ଟ, ହଁ ଯେଭଳି ଦସ୍ୟୁ ରାଜା ନଥିଲେ ଦସ୍ୟୁମାନଙ୍କର ଯେଭଳି ଆକ୍ରମଣ, ସେଭଳି ଆମ ଶରୀରରେ ଯଦି ଭଗବାନଙ୍କର ନାମ ନାହିଁ ଜାଣିବାକୁ ପଡ଼ିବ ସମସ୍ତ ଅନର୍ଥ ସମସ୍ତ ସବୁକିଛି ସମସ୍ତେ ଆମକୁ ଆକ୍ରମଣ କରି ଘେରିକି ରଖିଛନ୍ତି। ସବୁବେଳେ କମାଣ୍ଡର ନଥିଲା ମାନେ ଯେଭଳି ବାହାର ଲୋକମାନଙ୍କର ଆକ୍ରମଣ ହୁଏ, ସେଭଳି ଭଗବାନଙ୍କର ନାମ ନାହିଁ ମାନେ ଆମର ଅନ୍ତଃଶତ୍ରୁ ଆଉ ବହିଶତ୍ରୁ ସମସ୍ତେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇକି ରହିଛନ୍ତି। ସେଥିପାଇଁ ମହାପ୍ରଭୁ ନିଜେ ରାଧାରାଣୀଙ୍କର ଭାବଟାକୁ କହୁଛନ୍ତି ସାଧକ ଭାବରେ, ଯେତେବେଳେ ଶ୍ରୀକ୍ଷେତ୍ର ରହୁଛନ୍ତି ସେ ନିଜେ କହୁଛନ୍ତି ଯେ ଦିନରାତି ଚବିଶ ଘଣ୍ଟା ମହାପ୍ରଭୁ ଭଜନ କରୁଛନ୍ତି, କୃଷ୍ଣ ଛଡ଼ା ଆଉ କିଛି କହୁନାହାନ୍ତି, କିନ୍ତୁ ସିଏ କହୁଛନ୍ତି ମୋର କୃଷ୍ଣ ପାଦପଦ୍ମରେ ଗନ୍ଧ ଟିକେ ପ୍ରେମର ଗନ୍ଧ ବି ନାହିଁ। ଭଗବାନ ଏ କଥା କହୁଛନ୍ତି, ଆମର କଥା ଆମେ ତ ନିଜକୁ ଅଭିମାନ କରିଦେଉଛେ ମୁଁ ଭକ୍ତ ହୋଇଗଲି। ସେଥିପାଇଁ ପ୍ରଭୁପାଦଙ୍କୁ ଜଣେ ସୁନ୍ଦର ପ୍ରଶ୍ନ କଲେ, ପ୍ରଭୁପାଦଙ୍କୁ କହିଲେ ଆପଣ କ'ଣ ଭଗବାନ? ପ୍ରଭୁପାଦ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ ନା ନାହିଁ ମୁଁ ଭଗବାନ ନାହିଁ, ମୁଁ ହେଉଛି ଭଗବାନଙ୍କର ଦୂତ ଭକ୍ତ। ସେ ଭକ୍ତି ସଂଚୁପ ରହିଗଲେ, କିନ୍ତୁ ସାଙ୍ଗେ ସାଙ୍ଗେ ପ୍ରଭୁପାଦ କହିଲେ ନାହିଁ ନାହିଁ ମୁଁ ଭକ୍ତ ହେଇନି, ମୁଁ ପ୍ରଭୁପାଦଙ୍କର ଦୂତ, ଜଷ୍ଟ ଲାଇକ୍ ଏ ପୋଷ୍ଟମ୍ୟାନ୍। ଯେ ପୋଷ୍ଟମ୍ୟାନ୍ ଯେଉଁ ଗୋଟେ ଚିଠି ଧରିକି ଆସେ ତାର କାମଟା ହେଲେ ସେ ଆଜିଠି ଯାହାର ଆଡ୍ରେସ୍ ଯାହାର ଲେଖା ତାକୁ ଦେଇଦେଇକି ଯାଏ, ମୁଁ ସେୟା। କିଭଳି ଭକ୍ତର ଦେଖନ୍ତୁ ପ୍ରଭୁପାଦ ସବୁବେଳେ ବିଦେଶ ଯାଇଛନ୍ତି, ଗୋଟିଏ କଥା କହିଛନ୍ତି ମୁଁ କୌଣସି ମୋଟିଭରେ ଆସିନି, ମୁଁ କେବଳ ମୋ ଗୁରୁଦେବ ଯାହା କହିଛନ୍ତି ମୁଁ ସେଇଟା ପ୍ରଚାର କରିବା ପାଇଁ ଆସିଛି ଆଜ୍ ଇଟ୍ ଇଜ୍। ଯେଉଁମାନେ ଭକ୍ତ ସେମାନଙ୍କର ଅଭିମାନଟା ଆଜ୍ଞା ଆମର ନିଜର, ଆମ ନିଜ ଅଭିଜ୍ଞତାରେ ମୁଁ କହୁଛି, ଆମେ ଶୁଣିଛୁ ଭକ୍ତମାନଙ୍କଠାରୁ ଯେତେବେଳେ ଗୁରୁଦେବ ଥିଲେ ଆମର ଯେତେବେଳେ ସାଧୁ ପ୍ରଭୁ ନିଜେ ସେ କୁହନ୍ତି, ତାଙ୍କୁ ପଚାରି ସେ କହିବେ ଯେତେବେଳେ ମନ୍ଦିର ହେଇପାରୁନଥିଲା, ମନ୍ଦିର କିଛି ନଥିଲା, କାରଣ ଚାରି ପାଞ୍ଚ ଜଣ ବ୍ରହ୍ମଚାରୀ ଥାଆନ୍ତି, ଗୁରୁଦେବ ଥାଆନ୍ତି, ଏବଂ ଆମର ଇସ୍କନର ହାୟର ଯେଉଁ କମିଟି ସେ ଆଦେଶ ଦେଇଛି ଗୁରୁଦେବଙ୍କୁ ଯେ ଆପଣଙ୍କୁ ଏତେ ବର୍ଷ ସୁଦ୍ଧା ଶୀଘ୍ର ମନ୍ଦିର ଛାଡ଼ିବାକୁ ପଡ଼ିବ, ମନ୍ଦିର ଯଦି ନ ସାରିପାରିବେ ତାହେଲେ ବାଧ୍ୟ ହୋଇକି ଆମେମାନେ ମନ୍ଦିର ତିଆରି କରିବୁ, ତେଣୁ ଆପଣଙ୍କୁ ଯଦି ପ୍ରଭୁପାଦ ଦାୟିତ୍ୱ ଦେଇଛନ୍ତି ଆପଣ ମନ୍ଦିରଟାକୁ ଶୀଘ୍ର ସାରନ୍ତୁ, କିନ୍ତୁ ଭକ୍ତ ନାହାନ୍ତି ଅର୍ଥ ନାହିଁ। ସେତେବେଳେ ସାଧୁ ପ୍ରହରିଆ କୁହନ୍ତି, ସେତେବେଳେ ବାବା ବୋଲି ଡାକନ୍ତି ଗୁରୁଦେବଙ୍କୁ, ବାବା ତୁମେ ଯାଉ ନା ବିଦେଶ, ବିଦେଶ ଯାଅ। ଗୁରୁଦେବ କୁହନ୍ତି, ଆରେ ମୁଁ ବିଦେଶ ଗଲେ ମୋ କଥା କିଏ ଶୁଣିବ? ଏ ପ୍ରଭୁପାଦ ତାଙ୍କର ଶକ୍ତି ଥିଲା, ତାଙ୍କ କଥା କୃଷ୍ଣ, ତାଙ୍କ କଥା କୃଷ୍ଣଙ୍କ କଥା ସିଏ କହୁଥିଲେ, ତାଙ୍କ କଥାର ଶକ୍ତି ତାଙ୍କ କଥା ସେମାନେ ଶୁଣିଲେ, ବିଦେଶମାନେ ମୁଁ କ'ଣ ବୁଝିପାରିବି? ମୁଁ ଗଲେ ମୋ କଥା କିଏ ଶୁଣିବ? ସାଧୁର ହୃଦୟ ଭଳିଆ, ମୁଁ ହେଉଛି ଅତି ନିଚ ଲୋକ, ମୋ କଥା କିଏ ଶୁଣିବ ଜଗତରେ? କେହି ଶୁଣିବ ମୋ କଥା, ମୁଁ ଥାର୍ଡ଼ କ୍ଲାସ୍ ଲୋକ। ମହାପ୍ରଭୁ ସେ ଭାବଟାକୁ ମହାପ୍ରଭୁଙ୍କ ଧାରାରେ ପୁରା ଭରପୁରକୁ ରଖିବାକୁ ପଡ଼ିବ, ନଚେତ୍ କିଛି ସ୍ୱାଦ ହିଁ ଆସ୍ୱାଦନ କରିବନି, କମ୍ ସେ କମ୍ ଭକ୍ତି ଜୀବନରେ କିଛି ଯଦି ସ୍ୱାଦ ମିଳିବ। ସେଥିପାଇଁ ମହାପ୍ରଭୁ ନିଜେ ରାଧାରାଣୀଙ୍କ କଥା କହୁଛନ୍ତି, ଦୂରେ ଶୁଦ୍ଧ ପ୍ରେମ ଗନ୍ଧ କପଟ ପ୍ରେମର ବନ୍ଧ, ଦୂରେ ଶୁଦ୍ଧ ପ୍ରେମ ଗନ୍ଧ କପଟ ପ୍ରେମର ବନ୍ଧ, ସେଇ ମୋର ନାହିଁ କୃଷ୍ଣ ପାୟ, ସେଇ ମୋର ନାହିଁ କୃଷ୍ଣ ପାୟ, ତବେ ସେ କରି କ୍ରନ୍ଦନ ସୌସୌଭାଗ୍ୟ ପ୍ରଖ୍ୟାପନ, ତବେ ସେ କରି କ୍ରନ୍ଦନ ସୌସୌଭାଗ୍ୟ ପ୍ରଖ୍ୟାପନ, ଇହା କହି ଜାନିହ ନିଶ୍ଚୟ, ଇହା କହି ଜାନିହ ନିଶ୍ଚୟ। ଏଇ କଥା କହୁଛନ୍ତି ମହାପ୍ରଭୁ। ଦୀର୍ଘ 18 ବର୍ଷ କାଳ ଗମ୍ଭୀରାରେ ରହିଛନ୍ତି, 24 ବର୍ଷରୁ 6 ବର୍ଷ ଭ୍ରମଣାଭ୍ରମଣ କରିଛନ୍ତି, 18 ବର୍ଷ କାଳ ମହାପ୍ରଭୁ ଏଇଟାକୁ ସୂତ୍ର କରି ରଖିଛନ୍ତି ଯେ ମୋର ମାନେ ଇଏ ହେଉଛି ରାଧାରାଣୀଙ୍କ ରୋକ୍ତି। ରାଧାରାଣୀ କହୁଛନ୍ତି, ମହାପ୍ରଭୁ ଯେହେତୁ ରାଧା ଭାବରେ ଥିଲେ ସେ ସେଇ କଥା କହୁଛନ୍ତି, ଦୂରେ ଶୁଦ୍ଧ ପ୍ରେମ ଗନ୍ଧ। ସଖୀମାନଙ୍କୁ କହୁଛନ୍ତି ରାଧାରାଣୀ ଯେ ପ୍ରେମର ଯେଉଁ ଗନ୍ଧଟା ମୋ ନିକଟରେ ନାହିଁ, ବହୁତ ଦୂର ମୋ ନିକଟରୁ। ପ୍ରେମ କଥା ମୋତେ କ'ଣ କହୁଛ? ମୁଁ କୃଷ୍ଣଙ୍କର ଅତି ପ୍ରିୟ ବୋଲି ତ ମୋତେ କହୁଛ, ପ୍ରେମର ଗନ୍ଧ ବି ମୋ ନିକଟରେ ନାହିଁ, ପ୍ରେମର ଗନ୍ଧ କଥା କ'ଣ କହୁଛ? କପଟ ପ୍ରେମର ବନ୍ଧ, କପଟ ପ୍ରେମ ଯେଉଁ ଛଳନା କରିକି ପ୍ରେମ କରି ଆକ୍ସନ କରିବା, ତା ବି ମୋ ନିକଟରେ ନାହିଁ ରାଧାରାଣୀ କହୁଛ। ସଖୀମାନେ କହୁଛନ୍ତି, ଯଦି ତୁମର କୃଷ୍ଣଙ୍କ ପାଦପଦ୍ମରେ ପ୍ରେମର ଗନ୍ଧ ବି ନାହିଁ ଏବଂ କପଟ ପ୍ରେମର କପଟ ପ୍ରେମ ବି ତୁମେ କରୁନ, ମିଛରେ ବି ଛଳନା ବି ପ୍ରେମ ବି କରୁନ, ତାହେଲେ ତୁମେ କାନ୍ଦୁଛ କାହିଁକି? ଏତେ କାନ୍ଦୁଛ ଯେ ଜୀବନକୁ ଜଳାଞ୍ଜଳି ଦେଇଦେଲେଣି। ରାଧାରାଣୀ କହୁଛନ୍ତି, ତବେ ସେ କରିକ୍ରନ୍ଦନ ସ୍ୱସୌଭାଗ୍ୟ ପ୍ରଖ୍ୟାପନ। ମହାପ୍ରଭୁ କହୁଛନ୍ତି, ହେ ସଖୀ ମୁଁ କାହିଁକି କାନ୍ଦୁଛି ଜାଣିଛ? ମୁଁ ନିଜ ଭାଗ୍ୟକୁ ମୁଁ ଜଗତରେ ଦେଖାଉଛି, ମୁଁ କୃଷ୍ଣ ପାଇଁ ଏତେ କାନ୍ଦୁଛି, ମୋତେ ଲୋକ ପ୍ରଶଂସା କରିବେ, ମୁଁ ଏଇଥିପାଇଁ କାନ୍ଦୁଛି। ମୁଁ କାନ୍ଦୁନି କୃଷ୍ଣଙ୍କ ପ୍ରେମର କପଟ ଗନ୍ଧ ବି ମୋ ନିକଟରେ ନାହିଁ, ମୁଁ କାନ୍ଦୁଛି କାହିଁକି? ଲୋକ ମୋତେ ପ୍ରଶଂସା କରି ତାଳି ମାରିବେ, ରାଧାରାଣୀ କୃଷ୍ଣ ପାଇଁ ଏତେ କାନ୍ଦୁଛନ୍ତି, ମୋ ନିଜ ସୌଭାଗ୍ୟକୁ ପ୍ରଖ୍ୟାପନ ବଢ଼େଇବା ପାଇଁ, ଜଗତରେ ଘୋଷିତ କରିବା ପାଇଁ ମୁଁ କେବଳ କାନ୍ଦୁଛି। ତବେ ଜାଣେ ଏହା ହିଁ ନିଶ୍ଚୟ, ଏଇଟା ନିଶ୍ଚିତ କଥା, ମୁଁ ମିଛ କଥା କହୁନି। ଏପରି ପ୍ରେମ ବୈଚିତ୍ର୍ୟ ରାଧାରାଣୀ ଏ କଥା କହୁଛନ୍ତି। ମହାପ୍ରଭୁ ନିଜେ ଏଇ ଭାବଟାକୁ ଆସ୍ୱାଦନ କରିଥିଲେ ଯେ ମୋର କୃଷ୍ଣ ପାଦପଦ୍ମରେ ଗନ୍ଧ ହିଁ ନାହିଁ, ମୁଁ ହେଉଛି ସବୁଠୁ ଲୋଏଷ୍ଟ ଅଫ୍ ଦି ଲୋ। ଗୁରୁଦେବ ଗୁରୁଦେବ ସବୁବେଳେ ଏଇ ଗୋଟିଏ କଥା କହନ୍ତି, ଆଇ ଆମ୍ ଦି ଲୋଏଷ୍ଟ ଅଫ୍ ଦି ଲୋ। ଏ ଜଗତରେ ସମସ୍ତେ ଭକ୍ତ, ମୁଁ ହେଉଛି ଅଭକ୍ତ ନା, ଆମର ଭାବନା କ'ଣ? କିନ୍ତୁ ଆମର ଏଭଳି ବର୍ତ୍ତମାନ ଶିକ୍ଷା, ଯିଏ ହିଁ ଆଜି ମାଳି ଦେଳୁ ଧରୁଛି ସିଏ ଭାବୁଛି ମୁଁ ହେଉଛି ଭକ୍ତ ଜଗତର, ସିଏ ସମସ୍ତେ ଅଭକ୍ତ ନା। ଇଏ ଭାବଧାରା ବହୁତ ଖରାପ ବୈଷ୍ଣବ ରାଜ୍ୟରେ। ସେ କର୍ମୀ ହଉ, ସେ ଜ୍ଞାନୀ ହଉ, ସେ ଯୋଗୀ ହଉ, ଆମର ଭାବଧାରା ସବୁବେଳେ ଏହା ରହିବା ଦରକାର। ବୈଷ୍ଣବ ଧାରାରେ ସବୁ ସମୟରେ ମୋ ଛଡ଼ା ଜଗତରେ ସମସ୍ତେ ଭକ୍ତ, ମୁଁ ହେଉଛି ଅଭକ୍ତ। ଏଇ ଷ୍ଟେଜ୍କୁ ନ ଆସିଲେ ଜଣେ ଭକ୍ତିରସ କେବେ ଆସ୍ୱାଦନ କରିପାରିବ। ଆଇ ଆମ୍ ଦି ଲୋଏଷ୍ଟ ଅଫ୍ ଦି ଲୋ। ତେଣୁ ମୁଁ ଯେତେବେଳେ ସମସ୍ତଙ୍କଠାରୁ ହୀନ, ମୋଠାରୁ ସମସ୍ତେ ସର୍ବୋତ୍ତମ, ମୁଁ କାହାର ଦୋଷ ଦେଖିବି? ମୁଁ ସବୁଠୁ ହୀନ ଲୋକ। ଏଇଟା ହେଉଛି ମାନେ ଗେଟ୍ ଡୋର୍, ଭକ୍ତି ରାଜ୍ୟର ପ୍ରବେଶ ଦ୍ୱାର। ଏଇ ଲାଇସେନ୍ସଟା ଦେଖାଇଲେ ଭକ୍ତିରାଣୀଙ୍କର ଏ ହୃଦୟ କପାଟ ଖୋଲିବ, ସେତେବେଳେ ଭକ୍ତିରାଣୀ ଏ ସିଂହାସନରେ ବସିବେ। ତେଣୁ ଏଇ ଭାବକୁ ମହାପ୍ରଭୁ ଶିକ୍ଷା ଦେବେ ଏବଂ